ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ଶକ୍ତିପୀଠମାନଙ୍କରେ ମହାଅଷ୍ଟମୀ ଏବଂ ମଣ୍ଡପରେ ମହାସପ୍ତମୀରେ ମା' ଦୁର୍ଗାଙ୍କର ଚାଲିଛି ପୂଜାର୍ଚ୍ଚନା। ପ୍ରଖ୍ୟାତ ଶିଳ୍ପପତି ଓ ଟାଟା ଗ୍ରୁପ୍ର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ମୁମ୍ବାଇରେ ହେବ ଅନୁଷ୍ଠିତ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟ ସରକାର ହିତାଧିକାରୀମାନଙ୍କୁ ଦେଉଥିବା ମାଗଣା ଚାଉଳ ଅବଧି ବୃଦ୍ଧି କରିବେ ଏବଂ କାର୍ଯ୍ୟକ୍ଷେତ୍ରରେ ମାନସିକ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବା ନେଇ ଆଜି ପାଳିତ ହେଉଛି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ। ପୁରାଣ ଶାସ୍ତ୍ରରେ ମା' ଦୁର୍ଗାଙ୍କର ପୂଜାର୍ଚ୍ଚନା ମୂଳ ସଂସ୍କୃତି ରଚିତ ଦେବୀ ମହାତ୍ମ୍ୟରୁ କିମ୍ବା ଚଣ୍ଡୀପାଠରୁ ସୃଷ୍ଟି ହୋଇଛି। ମା' ଦୁର୍ଗାଙ୍କର ପୂଜା ଭାରତବର୍ଷରେ ଅନ୍ୟୁନ 1500 ବର୍ଷ ତଳେ ଆରମ୍ଭ ହୋଇଥିବା ଅନୁମାନ କରାଯାଉଛି। ପଣ୍ଡିତମାନଙ୍କ ମତରେ ସିଂହବାହିନୀ ଦେବୀଙ୍କ ଅବଧାରଣା ସମ୍ଭବତଃ କୁଶଳ ରାଜାଙ୍କମାନଙ୍କର ଶାସନ ସମୟରେ ଆରମ୍ଭ ହୋଇଥିଲା। ଦେଶର କୋଣ ଅନୁକୋଣେ ମା' ଦୁର୍ଗାଙ୍କର ପୂଜା ବହୁ ଆଡ଼ମ୍ବରରେ ଚାଲିଥିବା ବେଳେ ଓଡ଼ିଶାରେ ଏହି ପାରମ୍ପରିକ ପୂଜାର ଅନନ୍ୟ ଦୃଷ୍ଟାନ୍ତ ରହିଛି। ଆକାଶବାଣୀ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟ।
ଭାରତୀୟ ସଂସ୍କୃତିରେ ବୈଦିକ ଯୁଗରୁ ଆଦ୍ୟ ଶକ୍ତି ଭାବେ ମାତୃଶକ୍ତି ଆଦ୍ୟ ଗ୍ରହଣୀୟ। ଦୁର୍ଗାପୂଜା ଆଶ୍ୱିନ ମାସରେ ହିନ୍ଦୁମାନେ ପାଳନ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସବ। ଏହା ଅସତ୍ୟ ଉପରେ ସତ୍ୟ ନ୍ୟାୟର ବିଜୟର ନିଦର୍ଶନ। ଆଦ୍ୟା ଶକ୍ତି, ଜଗଦ୍ଧାତ୍ରୀ, ବିଶ୍ୱପ୍ରସବିନୀ, ଜଗଜ୍ଜନନୀ ମା' ଦୁର୍ଗାଙ୍କ ଆଗମନରେ ଏବେ ଚଳଚଞ୍ଚଳ ପୁରପଲ୍ଲୀ। ଆଦ୍ୟାଶକ୍ତିଙ୍କ ପୂଜାର୍ଚ୍ଚନା ବିଭିନ୍ନ ମଣ୍ଡପ ଓ ପୀଠରେ ଧୁମ୍ଧାମ୍ରେ ଚାଲିଛି। ଆଜି ବିଭିନ୍ନ ଶକ୍ତିପୀଠରେ ମହାଷ୍ଟମୀ ପୂଜା ହେଉଥିବା ବେଳେ ମଣ୍ଡପରେ ମହାସପ୍ତମୀ ପୂଜା ରୀତିନୀତିରେ ଚାଲିଛି। ବେଦଧ୍ୱନି, ତନ୍ତ୍ରମନ୍ତ୍ର, ଢୋଲ ନିଶାନରେ ପୁରୀ ଉଠୁଛି ବିଭିନ୍ନ ଶକ୍ତିପୀଠ। ଦେବୀ ଦୁର୍ଗା, ମହିଷାସୁର ମର୍ଦ୍ଦିନୀ, ଅସୁର ବିନାଶିନୀ, ଦଶଭୁଜା, କେତେବେଳେ ଅଷ୍ଟଦଶ ଭୁଜା, ସହସ୍ର ଭୁଜା, ଚଣ୍ଡୀ ତ କେତେବେଳେ କାଳୀ, ବିଭିନ୍ନ ସ୍ଥାନରେ ବିଭିନ୍ନ ଦିବସାତ୍ମକ ପୂଜା ଅନୁଷ୍ଠିତ ହୁଏ। ଷୋଡ଼ଶ ଦିବସ, ନବଦିବସ, ପଞ୍ଚଦିବସ, ତ୍ରିଦିବସ ଆଦି ଦୁର୍ଗାପୂଜାରେ ପ୍ରଚଳନ ଅଛି। ଓଡ଼ିଶାରେ ଭଗବତୀ, ମଙ୍ଗଳା, ବିମଳା, ସାରଳା, ହିଙ୍ଗୁଳା, ବିରଜା, ଚର୍ଚ୍ଚିକା ଓ ସମଲେଇ ଆଦି ଦେବୀପୀଠଗୁଡ଼ିକରେ ଷୋଡ଼ଶ ଦିବସ ବ୍ୟାପୀ ପୂଜା କରାଯାଇଥାଏ। ମହାଳୟାଠାରୁ ପ୍ରକୃତ ଦୁର୍ଗାପୂଜା ଆରମ୍ଭ ହୁଏ, କାରଣ ଏହି ଦିନଠାରୁ ଦୁର୍ଗାପୂଜା ମଧ୍ୟରେ 10 ଦିନ ସମୟ ରହିଥାଏ, ଯାହା ପୁରାଣ ଶାସ୍ତ୍ରରେ ଦଶହରା ବୋଲି କୁହାଯାଇଛି।
ମଣ୍ଡପଗୁଡ଼ିକରେ ମୃଣ୍ମୟୀ ଦେବୀଙ୍କ ଷଷ୍ଠୀ ପୂଜା ବା ଚକ୍ଷୁଦାନ ଗତକାଲି କରାଯାଇଥିଲା। ଶକ୍ତିପୀଠଗୁଡ଼ିକରେ ଆଜି ମହାଅଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି। ମହାଅଷ୍ଟମୀ ଅବସରରେ ଆଜି ମା' କଟକ ଚଣ୍ଡୀ ଶ୍ରଦ୍ଧାଳୁମାନଙ୍କୁ ମହାକାଳୀ ବେଶରେ ଦର୍ଶନ ଦେଉଛନ୍ତି। ପ୍ରଖ୍ୟାତ ଶିଳ୍ପପତି ଟାଟା ଗ୍ରୁପ୍ର ପୂର୍ବତନ ଅଧ୍ୟକ୍ଷ ପଦ୍ମବିଭୂଷଣ ରତନ ନାଭାଲ ଟାଟାଙ୍କର ଶେଷକୃତ୍ୟ ଆଜି ଅପରାହ୍ନ 4ଟାରେ ମୁମ୍ବାଇର ୱାର୍ଲିଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଅନୁଷ୍ଠିତ ହେବ। ମିଳିଥିବା ସୂଚନା ଅନୁସାରେ ପାର୍ସୀ ସମ୍ପ୍ରଦାୟର ପରମ୍ପରା ଅନୁସାରେ ରତନ ଟାଟାଙ୍କର ଶେଷକୃତ୍ୟ କରାଯିବ। ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ବଡ଼ ବଡ଼ ଉଦ୍ୟୋଗପତିଙ୍କ ସମେତ ସାଧାରଣ ଜନତା ଶେଷକୃତ୍ୟରେ ସାମିଲ ହେବେ ବୋଲି ଜଣାପଡ଼ିଛି। ଗତକାଲି ରତନ ଟାଟାଙ୍କର ମୁମ୍ବାଇର ଏକ ବଡ଼ ଡାକ୍ତରଖାନାରେ 86 ବର୍ଷ ବୟସରେ ପରଲୋକ ହୋଇଯାଇଥିଲା। ଦେଶ ଓ ବିଦେଶରେ ବ୍ୟବସାୟ କ୍ଷେତ୍ରରେ ଟାଟା ଗ୍ରୁପ୍କୁ ଶିଖରରେ ପହଞ୍ଚାଇବାରେ ରତନ ଟାଟା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। 1961 ଟାଟା ଗ୍ରୁପ୍ରେ ଯୋଗ ଦେଇଥିବା ରତନ ଟାଟା 1991 ଗ୍ରୁପ୍ର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। 2000 ପଦ୍ମଭୂଷଣ ଏବଂ 2008 ପଦ୍ମବିଭୂଷଣ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ହିତାଧିକାରୀମାନଙ୍କୁ ମାଗଣା ଚାଉଳ ଅବଧି ବୃଦ୍ଧି କରିବେ ବୋଲି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ରାଜ୍ୟର ନିଜସ୍ୱ ଯୋଜନାରେ ଚାଉଳ ଯୋଗାଣ ଅବଧି ବୃଦ୍ଧି କରାଯିବ। କେନ୍ଦ୍ର ସରକାର ଏହି ଯୋଜନାରେ 2028 ପର୍ଯ୍ୟନ୍ତ ମାଗଣା ଚାଉଳ ବଣ୍ଟନ ଅବଧି କରିଛନ୍ତି। ହିତାଧିକାରୀମାନେ ଏହି ଯୋଜନାର ଲାଭ 2028 ଡିସେମ୍ବର ମାସ ପର୍ଯ୍ୟନ୍ତ ପାଇପାରିବେ। ସୂଚନା ଅନୁସାରେ ରାଜ୍ୟରେ ରାସନ କାର୍ଡ ଇ କେୱାଇସି ପ୍ରକ୍ରିୟା ଜାରି ରହିଛି। 2,30,00,000 ଲୋକଙ୍କର ଇ କେୱାଇସି ଶେଷ ହୋଇଛି। ଅବଶିଷ୍ଟ ପାଖାପାଖି 1,00,000,000 ଲୋକଙ୍କର ଇ କେୱାଇସି ବାକି ରହିଛି। ଆସନ୍ତା 15-20 ଦିନ ମଧ୍ୟରେ ଇ କେୱାଇସି ପ୍ରକ୍ରିୟା ସରିବା ପରେ ନୂଆ କାର୍ଡ ବଣ୍ଟନ ପାଇଁ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି।
ରାଜ୍ୟ ତରଫରୁ ମୁଁ ନିଶ୍ଚିତ ପ୍ରଥମ ନୂଆ ଚଳେଇବି ଏବଂ ରାଜ୍ୟର ସ୍କିମ୍ ଅଛି ଆମେ ମଧ୍ୟ ଚିନ୍ତା କରୁଛୁ ତାକୁ ମଧ୍ୟ ସେହି ଅନୁପାତରେ ଆମେ ବଢ଼େଇବୁ। ଗରିବ ଲୋକମାନଙ୍କ ପାଇଁ ଏଟା ନିହାତି ଆବଶ୍ୟକ ଅଛି ଆଉ ସେଟା ମାନ୍ୟବର ପ୍ରଧାନମନ୍ତ୍ରୀ ଅନୁଭବ କରୁଛନ୍ତି ଏବଂ ସେଟା ଡିକ୍ଲେୟାର କଲେ ତାଙ୍କୁ ବହୁତ ବହୁତ ଧନ୍ୟବାଦ। ଇ କେୱାଇସି କାର୍ଯ୍ୟ ଚାଲିଛି ପ୍ରାୟ 2,30,00,000 ଲୋକଙ୍କର ଇ କେୱାଇସି ସରିଲାଣି ଆଉ କୋଟିଏ ପାଖାପାଖି ଲୋକଙ୍କର ଅଛି ସେ ଏବେ ସରିଯିବ 15 ଦିନ ବା 20 ଦିନ ମ୍ୟାକ୍ସିମମ୍ ଲାଗିବ ତାକୁ ଆମେ ସାର କରୁ ତାପରେ ପରେ ଆମେ ନୂଆ ରାସନ କାର୍ଡ ଡିଷ୍ଟ୍ରିବ୍ୟୁଟ କରୁ।
ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମାନସିକ ଅସୁସ୍ଥତା ଜଣେ ଲୋକର ଶାରୀରିକ ସାମର୍ଥ୍ୟ ଏବଂ ସୃଜନଶୀଳତାକୁ ବିପର୍ଯ୍ୟସ୍ତ କରିଥାଏ। ସମାଜ ଏବଂ ରାଷ୍ଟ୍ରର ଉନ୍ନତି ପାଇଁ ଲୋକମାନଙ୍କର ମାନସିକ ସୁସ୍ଥତା ଅତ୍ୟନ୍ତ ଜରୁରୀ। କାର୍ଯ୍ୟସ୍ଥଳୀଗୁଡ଼ିକରେ କର୍ମଚାରୀମାନଙ୍କର ଶାରୀରିକ ସୁସ୍ଥତା ସହିତ ସେମାନଙ୍କର ମାନସିକ ସୁସ୍ଥତା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଜଣେ ବ୍ୟକ୍ତି ବିଭିନ୍ନ ପରିସ୍ଥିତିରେ ମାନସିକ ଆଘାତର ସମ୍ମୁଖୀନ ହୋଇଥାଏ। ମାନସିକ ଭାରସାମ୍ୟ ହରାଇବା, ସ୍ଥିତିର ମୁକାବିଲା କରିବା ଏବଂ ଏହାସହ ଜଡ଼ିତ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ଉଚିତ ପଦକ୍ଷେପ ନେବା ନେଇ ପ୍ରତିବର୍ଷ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସର ବାର୍ତ୍ତା ହେଉଛି କାର୍ଯ୍ୟକ୍ଷେତ୍ରରେ ମାନସିକ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବାର ସମୟ ଆସିଛି। 1992 ଆରମ୍ଭ ହୋଇଥିବା ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ ଅବସରରେ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧିତ ବିଭିନ୍ନ ସମସ୍ୟା, ଏହାର ନିରାକରଣ ଏବଂ ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କରିବା ପାଇଁ ସଚେତନତାମୂଳକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଜଣେ ମାନସିକ ରୋଗରେ ଆକ୍ରାନ୍ତ ଡାକ୍ତରଙ୍କର ପରାମର୍ଶ ନେଲେ ଏହି ରୋଗରୁ ନିଶ୍ଚିତ ସୁଫଳ ମିଳିପାରିବ। ଭାରତରେ ଦେଖାଯାଉଥିବା ପ୍ରମୁଖ ମାନସିକ ରୋଗୀଗୁଡ଼ିକ ମଧ୍ୟରେ ଅବସାଦ, ସିଜୋଫେନିଆ, ଏନ୍ଜାଇଟି, ବାଇପୋଲାର ଡିଜର୍ଡର। ଶାରଦୀୟ ଦୁର୍ଗାପୂଜା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ଦୁର୍ଗାପୂଜା ମଣ୍ଡପଗୁଡ଼ିକ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି। ସୂଚନା ଅନୁସାରେ ଆସନ୍ତାକାଲି ଭୁବନେଶ୍ୱରର ବିଭିନ୍ନ ମଣ୍ଡପ ବୁଲିବା ସହ 12 ତାରିଖରେ କଟକରେ ପୂଜାମଣ୍ଡପ ବୁଲିବେ। ମୁଖ୍ୟମନ୍ତ୍ରୀ ସେହିଦିନ ଅପରାହ୍ନରେ କେନ୍ଦୁଝର ଗସ୍ତ କରି ସେଠାରେ ଦୁର୍ଗାପୂଜାରେ ସାମିଲ ହେବେ। ନୟାଗଡ଼ ରଣପୁରର ପ୍ରସିଦ୍ଧ ଶକ୍ତିପୀଠ ମା ମଣିନାଗର ପୀଠରେ ନବରାତ୍ର ପୂଜା ଅନୁଷ୍ଠିତ ହେଉଛି। ମୂଳାଷ୍ଟମୀଠାରୁ ମା'ଙ୍କର ଷୋଳପୂଜା ଆରମ୍ଭ ହୋଇଥିବା ବେଳେ ଆଜି ମହାଷ୍ଟମୀ ଅବସରରେ ମା'ଙ୍କୁ ମହିଷାମର୍ଦ୍ଦିନୀ ବେଶରେ ସଜିତ କରାଯାଇଛି। ଭଦ୍ରକ ଜିଲ୍ଲାର ଆରଡିର ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ପୀଠରେ ମା' ଜୟଦୁର୍ଗାଙ୍କର ରୀତିନୀତି କାନ୍ତିରେ ପୂଜା କରାଯାଇ ସିଂହବାହିନୀ ବେଶରେ ସଜିତ କରାଯାଇଛି। ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀଙ୍କ ସମେତ ପ୍ରମୁଖ ଶକ୍ତିପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଚାଲିଛି। ଶାରଦୀୟ ପାର୍ବଣକୁ ନେଇ ସୁବର୍ଣ୍ଣପୁର ଜିଲ୍ଲା ଉତ୍ସବ ମୁଖର ହୋଇ ଉଠିଛି। ସୁବର୍ଣ୍ଣପୁର ଅଧିଷ୍ଠାତ୍ରୀ ଦେବୀ ଆଜି ଜୟଦୁର୍ଗା ବେଶରେ ଦର୍ଶନ ଦେଉଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ବଲାଙ୍ଗୀର ଜିଲ୍ଲା ପାଟନାଗଡ଼ର କୁସୁମକାନିଠାରେ ଏକ ଧାନ ସଂଗ୍ରହ ପାଇଁ ଗୋଦାମ ଘରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହା ସହିତ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ମୁଦଘାଟଠାରେ ଧାନ ବିହନ ପ୍ରକ୍ରିୟାକରଣ ଏବଂ ବିଶୋଧନକରଣ ପାଇଁ ଏକ ଫାର୍ମର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜ ଜାମାପଡ଼ା ଗାଁରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡ଼ିଥିବା ଦନ୍ତାହାତୀକୁ ଉଦ୍ଧାର କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ହାତୀଟି କୂଅରେ ପଡ଼ିଯାଇଥିଲା। ବନବିଭାଗ କର୍ମଚାରୀମାନେ ଆଜି ସକାଳେ ମେସିନ୍ ସାହାଯ୍ୟରେ ହାତୀଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ଉଦ୍ଧାର ପରେ ହାତୀଟି ନିକଟସ୍ଥ ଜଙ୍ଗଲକୁ ଛାଡ଼ଯାଇଛି। ମୟୂରଭଞ୍ଜସ୍ଥିତ ଶିମିଳିପାଳ ଅଭୟାରଣ୍ୟ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି। ଗତ ଜୁନ୍ ମାସ 30 ତାରିଖରୁ ବର୍ଷା ଋତୁ ପାଇଁ ଅଭୟାରଣ୍ୟକୁ ବନ୍ଦ କରାଯାଇଥିଲା। ପର୍ଯ୍ୟଟକମାନେ ଯଶୀପୁରର ପିଥାବଟା ଏବଂ କାୟନି ଚେକ୍ଗେଟ୍ ଦେଇ ଅଭୟାରଣ୍ୟକୁ ପ୍ରବେଶ କରିପାରିବେ। ପିଥାବଟା ଚେକ୍ଗେଟ୍ ଦେଇ 25 ଯାନ ଯିବାର ବ୍ୟବସ୍ଥା ହୋଇଥିବା ବେଳେ ଯଶୀପୁରର କାଲେଆଳି ଚେକ୍ଗେଟ୍ ଦେଇ 35 ଯାନ ପ୍ରବେଶ କରିବାର ବ୍ୟବସ୍ଥା ହୋଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଶକ୍ତିପୀଠମାନଙ୍କରେ ମହାଅଷ୍ଟମୀ ଏବଂ ମଣ୍ଡପରେ ମହାସପ୍ତମୀରେ ମା' ଦୁର୍ଗାଙ୍କର ଚାଲିଛି ପୂଜାର୍ଚ୍ଚନା। ପ୍ରଖ୍ୟାତ ଶିଳ୍ପପତି ଓ ଟାଟା ଗ୍ରୁପ୍ର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ମୁମ୍ବାଇରେ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟ ସରକାର ହିତାଧିକାରୀମାନଙ୍କୁ ଦେଉଥିବା ମାଗଣା ଚାଉଳ ଅବଧି ବୃଦ୍ଧି କରିବେ ଏବଂ କାର୍ଯ୍ୟକ୍ଷେତ୍ରରେ ମାନସିକ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବା ନେଇ ଆଜି ପାଳିତ ହେଉଛି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।